ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶ୍ରୀମତୀ ଗର୍ଗ ମଣ୍ଡିଗୁଡ଼ିକରୁ ଠିକ୍ ସମୟରେ ଧାନ କ୍ରୟ କରିବା, ଚାଷୀମାନଙ୍କ ପାଇଁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା, ସାମଗ୍ରିକ ବ୍ୟବସ୍ଥାର ସୁପରିଚାଳନା, କଣ୍ଟ୍ରୋଲ୍ ରୁମ୍ର କାର୍ଯ୍ୟକାରିତାକୁ ନିୟମିତ ଭାବେ ତଦାରଖ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଚଳିତ 2025-26 ଧାନ କ୍ରୟ ଋତୁ ପାଇଁ ମୋଟ 19,67,812 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଗତ 3 ତାରିଖ ସୁଦ୍ଧା 18 ଜିଲ୍ଲାରେ ପ୍ରାୟ 11,84,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଆମ ବସ୍ ସେବାର ସୁରକ୍ଷା ଓ ପରିଚାଳନା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ 5 ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏ ସମ୍ପର୍କରେ ଶ୍ରୀମତୀ ପାଢ଼ୀ କହିଛନ୍ତି, କମିଟି ଆମ ବସ୍ର ନିୟମିତ ତଦାରଖ, ପରିଚାଳନା ଶୃଙ୍ଖଳାରେ ଉନ୍ନତି ଏବଂ ସେବାର ସୁରକ୍ଷା ବୃଦ୍ଧି ପ୍ରତି ଦୃଷ୍ଟି ଦେବ। କମିଟି ପ୍ରତି 15 ଦିନରେ ଥରେ ବୈଠକ କରିବା ସହ ବିଭିନ୍ନ ସମସ୍ୟାର ସମୀକ୍ଷା କରି ସମାଧାନ ପାଇଁ ପଦକ୍ଷେପ ନେବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।
ପୁଙ୍ଖାନୁପୁଙ୍ଖ ଆମେ ଯେତେବେଳେ ଡିସ୍କସନ୍ କଲୁ, ଆମେ ଆରାଉଣ୍ଡ 7 ଫେଟାଲ୍ ଆକ୍ସିଡେଣ୍ଟ ଗୁଡ଼ିକ ଆମେ ଦେଖିଛୁ। ଫେବୃଆରୀରୁ ଆରମ୍ଭ ହୋଇଥିଲା ଡିସେମ୍ବର ପର୍ଯ୍ୟନ୍ତ, କିନ୍ତୁ ଯେ ହେଉଛି ନମ୍ବର ଗୁଡ଼ିକ ଆମେ ଦେଖିଲୁ, ସେଟା କେମିତି ଜିରୋକୁ ଆଣିବା ସେଟା ନିଶ୍ଚୟ ଯେମିତି ଚେଷ୍ଟା କରିବ। ତ ଡ୍ରାଇଭର ମାନଙ୍କର କେମିତି ଅଧିକ ଟ୍ରେନିଂ ହେଇପାରିବ, 3 ଦିନ ଦିଆ ହଉଥିଲା ତାକୁ 5 ଦିନ ଯେମିତି ଦିଆହବ, ସେମାନଙ୍କର ସ୍କ୍ରିନିଂ ପାଇଁ ଗୋଟେ ଟ୍ରେନିଂ କମିଟି ରହିବ।
ଭଦ୍ରକ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ 2026 ଖରିଫ ବର୍ଷ ପାଇଁ ଚାଷୀ ସଚେତନତା ରଥ ପରିକ୍ରମା କରୁଛି। ଜିଲ୍ଲାର ଇଚ୍ଛାପୁରର ବ୍ରହ୍ମପୁର ସେବା ସମବାୟ ସମିତିଠାରେ ଆଜି ଧାନମଣ୍ଡି ଶୁଭାରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଜିଲ୍ଲାରେ 13,30,000 କ୍ୱିଣ୍ଟାଲ ଧାନ ଚାଷୀଙ୍କଠାରୁ ପ୍ରଥମ ପର୍ଯ୍ୟାୟରେ କ୍ରୟ କରିବାର ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। କଳାକାରମାନଙ୍କ ସମଷ୍ଟି ସ୍ଥାନୀୟ ଅଞ୍ଚଳର କଳାକୁ ସମୃଦ୍ଧ କରିବ ବୋଲି 28ତମ ସମ୍ବଲପୁର ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏହି ଲୋକ ମହୋତ୍ସବ ସମ୍ବଲପୁରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି। ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ଆସି ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ମେଦିନପୁର ପଞ୍ଚାୟତରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଛନ୍ତି, ଧନୁଯାତ୍ରା କେବଳ ଏକ ମଞ୍ଚ ଅଭିନୟ ନୁହେଁ, ଏହା ହେଉଛି ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଏଭଳି କାର୍ଯ୍ୟକ୍ରମ ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ସହର ମଧ୍ୟରେ ଥିବା ସ୍ୱତନ୍ତ୍ର ଶିକ୍ଷା ଓ ଧନ୍ଦାମୂଳକ ତାଲିମ କେନ୍ଦ୍ର ଆଶା କିରଣ ବୁଲି ଦେଖିଛନ୍ତି। ଅନୁଷ୍ଠାନରେ ଚାଲିଥିବା ଧନ୍ଦାମୂଳକ ଶିକ୍ଷାର ସମସ୍ତ ଦିଗ ଉପରେ ଆଲୋଚନା କରିବା ସହ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବା ନେଇ ସେ ପରାମର୍ଶ ଦେଇଥିଲେ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ପୁଷ୍ୟାଭିଷେକ ନୀତି ଆଜି ଅନୁଷ୍ଠିତ ହେବ। ଗଜପତି ମହାରାଜ ସିଂହାସନ ଆରୋହଣ କରିବା ପରେ ସ୍ୱଶାସନ ବ୍ରାହ୍ମଣ ସମେତ 32 କରବାଡ଼ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ପକ୍ଷରୁ ଶ୍ରୀଫଳ ଓ ପଇତା ଆଦି ପ୍ରଦାନ କରି ନୀତି ପାଳନ କରାଯିବ। ପଞ୍ଚଦେବତା ପୂଜା କରାଯିବା ପରେ ଶାସ୍ତ୍ରୀୟ ପୂଜା ରାମଭିଷେକ ନୀତି କରାଯାଇ ପୁଷ୍ୟା ନକ୍ଷତ୍ର ଯୁଗରେ ଗଜପତି ମହାରାଜାଙ୍କର ଅଭିଷେକ କରାଯିବ। ପକ୍ଷୀମାନଙ୍କର ସୁରକ୍ଷା ଏବଂ ପରିବେଶ ପ୍ରତି ତାଙ୍କର ଅବଦାନ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ପକ୍ଷୀ ଦିବସ ପାଳନ କରାଯାଉଛି। ରାଜ୍ୟ ପର୍ଯ୍ୟଟନ, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚିଲିକାଠାରେ ଆସନ୍ତାକାଲିଠାରୁ ପକ୍ଷୀ ମହୋତ୍ସବ ଆୟୋଜିତ ହେବ। କର୍ଣ୍ଣାଟକର ଗୁଞ୍ଜୁରୁଠାରେ ଆୟୋଜିତ 44ତମ ଜାତୀୟ କନିଷ୍ଠ ଖୋଖୋ କନିଷ୍ଠ ଚମ୍ପିୟନ୍ସିପ୍ରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ବିଜୟୀ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ମହାରାଷ୍ଟ୍ର ଚମ୍ପିୟନ୍ ହୋଇଛି। ପୁରୁଷ ହକି ଇଣ୍ଡିଆ ଲିଗ୍ର 7ତମ ସଂସ୍କରଣରେ ଗତକାଲି ଚେନ୍ନାଇଠାରେ ଖେଳାଯାଇଥିବା ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ବିଜୟୀ ହୋଇଛି। ରାଞ୍ଚି ରୟାଲ୍ସକୁ 4-2 ଗୋଲ୍ରେ କଳିଙ୍ଗ ଲାନ୍ସର୍ସ ପରାସ୍ତ କରି ଏହି ସଫଳତା ହାସଲ କରିଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ଆହୁରି 2-4 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ। ନମସ୍କାର।